ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଗୋଟେ ଦିନ ଆଗନୁ ଗଲାକାଲି ସରିଯାଇଛି। ଅଧିବେଶନର ଶେଷ ଦିନେ 28,200 କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି। ଇତାର ଛଡ଼ା ବିଧାନସଭାର ଇ ମୌସୁମୀ ଅଧିବେଶନଟି ଆପାର୍ଟମେଣ୍ଟ ମାଲିକାନା ଆଉ ପରିଚାଳନା ବିଲ୍, ଓଡ଼ିଶା ଚକବନ୍ଦୀ ଆଉ ଭୂମିର ବିଭକ୍ତିକରଣ ଆଉ ନିବାରଣ ବିଲ୍, ଏସ୍ସି ଏସ୍ଟି ସଂଶୋଧନ ବିଲ୍, ଭୂ ଅର୍ଜନ ପୁନର୍ବାସ ଆଉ ଥଇତାନ ସଂଶୋଧନ ବିଲ୍, ପଛୁଆବର୍ଗ ଆୟୋଗ ସଂଶୋଧନ ବିଲ୍ ବାଗିର 13 ବିଲ୍ ପାରିତ କରାଯାଇଛି। ଓଡ଼ିଶା ରାଜସ୍ୱ ଆଉ ଆର୍ଥିକ ଦୃଷ୍ଟିନୁ ଗୋଟିଏ ବଳକା ରାଜ୍ୟ ହୋଇପାରିଛି ବୋଲି ଗଲାକାଲି ବିଧାନସଭାର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥାପନ କରିଥିବା ଭାରତର ଲେଖା ନିୟନ୍ତ୍ରକ ଆର୍ ମହାଲେଖା ପରୀକ୍ଷକ ସିଏଜିଙ୍କର ରିପୋର୍ଟଟି କୁହାଯାଇଛି। ରିପୋର୍ଟଟି ଅଦିନିଆ ବର୍ଷାତି ଫସଲ ନୁକସାନ ହୋଇଥିଲେ ବି ରାଜ୍ୟ କୃଷି କ୍ଷେତ୍ରର ଅଭିବୃଦ୍ଧି ହୋଇଥିବାର ଦର୍ଶାଯାଇଛି। ଇତାର ଛଡ଼ା ରିପୋର୍ଟଟି କୁହାଯାଇଛି ଯେ 2021-22 ଆର୍ଥିକ ବର୍ଷରେ ରାଜ୍ୟର ମୋଟ ଘରୋଇ ଉତ୍ପାଦ ଜିଏସ୍ଡିପିର ମୂଲ୍ୟ 6,38,342 କୋଟି ଟଙ୍କା ରହିଥିବାର ବେଳେ ତାର ଆଘର ବଛରଠାନୁ ଅଭିବୃଦ୍ଧି ହାର 17.58% ରହିଥିଲା। 2021-22 ବଛରେ ଜିଏସ୍ଡିପିକେ ସେବା କ୍ଷେତ୍ରର ଯୋଗଦାନ ସବୁନୁ ଅତ୍କା 34.67% ରହିଥିଲା। ସେନ୍ତା ଶିଳ୍ପ କ୍ଷେତ୍ରର ଯୋଗଦାନ 34.35% ଆଉ କୃଷି କ୍ଷେତ୍ରର ଯୋଗଦାନ 17.91% ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମାସ୍କିଆ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କେ ଗଲାକାଲି 9 ବଛର ପୁରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମର କେତେଟା ବିଷୟ ଆର୍ ତାର ପ୍ରଭାବ ଉପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆଉ ଆଇଆଇଏମ୍ ବେଙ୍ଗାଲୁରୁ ତରଫୁ କରାଯାଇଥିବା ଗୋଟିଏ ଅଧ୍ୟୟନକୁ ସାମାଜିକ ଗଣମାଧ୍ୟମଟି ସେୟାର କରିଛନ୍। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସୁଭାଶିଷ ତଲାପତ୍ର ଗଲାକାଲି କାର୍ଯ୍ୟନୁ ଅବସର ନେଇଛନ୍। ଜଷ୍ଟିସ୍ ତଲାପତ୍ର ଗଲା ଅଗଷ୍ଟ 8 ଦିନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ। ସେ 57 ଦିନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାମ କରିଛନ୍। ଆଜ୍ ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେବେ ବୋଲି କେନ୍ଦ୍ର ଆଇନ ନ୍ୟାୟ ମନ୍ତ୍ରଣାଳୟ ତରଫ ବିଜ୍ଞପ୍ତି ବାହାରିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇର ଯୁକ୍ତ 2 କଳା, ବାଣିଜ୍ୟ, ବିଜ୍ଞାନ ଆଉ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ଆଇବା ବଛର ଫେବୃଆରୀ 14 ମୁଲିକ୍ରି ମାର୍ଚ୍ଚ 13 ଦିନ ସରବା। ଜାନୁଆରୀ ମାସର 2 ହପ୍ତାହ ତକ ପରୀକ୍ଷା ସୂଚୀ ବାହାରବା ବୋଲି ସିଏଚ୍ଏସ୍ଇ ତରଫ କୁହାଯାଇଛି। ସୂଚନା ଅନୁସାରେ ଆଇବା ନଭେମ୍ବର 21-29 ତକ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ହେବା, ଡିସେମ୍ବର 1-7 ଭିତରେ ଜରିମାନା ଦେଇକରି ଫର୍ମ ପୂରଣ କରାଯାଇପାରବା। ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଶେଷ ହୋଇଥିବା ବେଳେ ସେମାନେ ଆଇବାକାଲିନୁ 7 ଭିତରେ 450 ଟଙ୍କା ଜରିମାନା ଦେଇକରି ଫର୍ମ ପୂରଣ କରିପାରିବେ। ରାଜ୍ୟର ଭିନ୍ ଭିନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କୁ +2 ଶ୍ରେଣୀର ଖାଲିଥିବା ସିଟ୍ଥି 3 ଖେପ୍ ନାଁ ଲେଖା ପ୍ରକ୍ରିୟା ହେବା। ଆଜିଠାନୁ 8 ଭିତରେ ଛାତ୍ରଛାତ୍ରୀମାନେ ନାଁ ଲେଖାବାରକେ ଆବେଦନ କରିପାରିବେ। 11 ଦିନ ନାଁ ଲେଖାର୍ ଲାଗି ମେଧା ତାଲିକା ବାହାରବା ଆଉ 13 ଆଉ 14 ଦିନ ନାଁ ଲେଖା ହେବା ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ହେଉଛି ବିଶ୍ୱ ପ୍ରାଣୀ ଦିବସ। ସାରା ପୃଥିବୀନ ଜୀବଜନ୍ତୁମାନଙ୍କର କଲ୍ୟାଣ ଲାଗି ଲୋକମାନଙ୍କୁ ସଚେତନ କରବାରକେ 1929 ଏ ଦିନ ପାଳନ କରାଯାଉଛି। ପରିବେଶର ସନ୍ତୁଳନ ଲାଗି, ପ୍ରାଣୀମାନଙ୍କର ସୁରକ୍ଷା ଆଉ ସଂରକ୍ଷଣ ଲାଗି ପାଳନ କରାଯାଉଥିବା ବିଶ୍ୱ ପ୍ରାଣୀ ଦିବସର ଏ ବଛରର ବିଷୟ ରଖାଯାଇଛି, ଛୋଟ ହେଉ କି ବଡ଼ ସମକୁ ଶ୍ରଦ୍ଧା କର, ହେତି ଜୀବଜନ୍ତୁମାନଙ୍କର ଯତ୍ନ ନେଲା ବେଲ୍କେ ସେମାନଙ୍କର ଆକାର ଆର୍ ବିଶେଷତାକେ ବିଚାରକେ ନାଇଁ ନେବାର କଥା ବୋଲି ବାର୍ତ୍ତା ଦିଆଯାଇଛି। ଆନ୍ତର୍ଜାତୀୟ ମିଲେଟ୍ ବଛର ଅବସରରେ ଝାରସୁଗୁଡ଼ାନ ପୃଷ୍ଟିଶସ୍ୟ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଅବଲି ସୁନୀଲ ନରୱେଣ୍ ପତାକା ଦେଖିକରି ରଥର ଉଦ୍ଘାଟନ କରିଥିଲେ। ଏହି ରଥ ଜିଲ୍ଲାର ସବୁ ଇଲାକାକେ ଯାଇକରି ଚାଷୀମାନଙ୍କୁ ମଡ଼ିଆ କୁଦୋ ବାଗିର ପୃଷ୍ଟିଶସ୍ୟ ଚାଷ ଉପରେ ସଚେତନ କରବା। ବୌଦ୍ଧ ମର୍ଜାକୁଦ ସେତୁ ଛକନ ଜିଲ୍ଲା ପୁଲିସ୍ ତରଫ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ହୋଇଯାଇଛି। ହେତି ପୁଲିସ୍ ଅଧିକାରୀ ଆର୍ କର୍ମଚାରୀମାନେ ଭାଗ ନେଇକରି ମର୍ଜାକୁଦ ସେତୁ ଛକ ଇଲାକାର ସଫେଇ କରିଥିଲେ। ବୌଦ୍ଧ ଜିଲ୍ଲାର ହରବଙ୍ଗା ବ୍ଲକ ସଦର ମହକୁମା 4 ଗଲାକାଲି ହୋଇଥିବା ଜନଶୁଣାଣି ଶିବିରନ ମୋଟ 78 ଆପତ୍ତି ଅଭିଯୋଗନୁ 62 ତୁର୍ତ୍ତି ଫଇସଲା କରାଯାଇଥିଲା। ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଆର୍ ଏସ୍ପି ରାଜପ୍ରସାଦଙ୍କ ଉପସ୍ଥିତି ହୋଇଥିବା ଶିବିରଟି 32 ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିନୁ ମୋଟ 2,42,000 ଟଙ୍କାର ସାହାଯ୍ୟ ଦିଆଯାଇଛି। ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଜିଲ୍ଲାପାଳ ହେମକାନ୍ତ ସାଏ ଆର୍ ଏସ୍ପି ରାଘବେନ୍ଦ୍ର ଗୁନ୍ଦାଲା ରେଡ୍ଡି ଯୁଗ୍ମ ଅଭିଯୋଗ ଶୁଣାଣି କରିଥିଲେ। ହେତି 42 ଆପତ୍ତି ଅଭିଯୋଗର ଶୁଣାଣି କରାଯାଇଥିଲା। ସେନ୍ତା ଦେବଗଡ଼ ଜିଲ୍ଲାପାଳ ସୁମେଶ କୁମାର ଉପାଧ୍ୟାୟଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷନ ଯୁଗ୍ମ ଅଭିଯୋଗ ଶୁଣାଣି ହୋଇଥିଲା। ହେତି 12 ଅଭିଯୋଗର ଶୁଣାଣି କରାଯାଇଥିଲା। এচিনের আঞ্চলিক খবর ইনু শেষ হল। আরবেলর আঞ্চলিক খবর শুনিপারবে রাতের 7:02 থি। জুহার।